ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅଚଳାବସ୍ଥା ଜାରି। ଅପରାହ୍ନ 2 ଯାଏ ଉଭୟ ସଦନ ମୁଲତବୀ। ଭାରତ ବ୍ରିଟେନ୍ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ୱାକ୍ଷରିତ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। 2006 ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ। 5 ବ୍ୟବଧାନ ପରେ ଆଜିଠାରୁ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଆରମ୍ଭ କରିଛି ଭାରତ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିବ ଭାରତ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଳ ପରେ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନୋତ୍ତରକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବାଚସ୍କତି ଓମ୍ ବିର୍ଲା କହିଥିଲେ ଗୃହ ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ମର୍ଯ୍ୟାଦାଜନକ ନୁହେଁ।
ପୁନଃ ଆପସେ ଆଗ୍ରହ କରତା ହୁଁ ଲୋଗୋଁ କି ଅପେକ୍ଷା ଆକାଂକ୍ଷା ଉଠାନେ କେ ଲିଏ ତକ୍ତିୟାଁ ଲେକର ମେଜେ ଖୋଡନେ କେ ଲିଏ ନି ଭେଜାଏ ଆପ ଅପନେ ଅପନେ ଆସନ ପର ଜାଏ ପ୍ରଶ୍ନ କାଲ କେ ବାଦ ନିୟମୋଁ କେ ତହତ ଆପକୋ ହର ମୁଦ୍ଦେ ବିଷୟ ପର ବୋଲନେ ଦିଆ ଜାଏଗା।
ଶ୍ରୀ ବିର୍ଲା କହିଥିଲେ ପ୍ରଶ୍ନୋତ୍ତର ସମୟ ଶେଷ ହେବା ପରେ ବିରୋଧୀ ଦଳଗୁଡ଼ିକର ଦାବି ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କୁ ଉପସ୍ଥାପନ କରିବା ଲାଗି ଅନୁମତି ଦିଆଯିବ, କିନ୍ତୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ, ଫଳରେ ବାଚସ୍କତି ଓମ୍ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କୋଳାହଳ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଶବ୍ୟାପୀ ସିଏନ୍ଜି ବ୍ୟବସ୍ଥା ସମ୍ପର୍କରେ ଉତ୍ତର ରଖିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଆଜି ପୂର୍ବାହ୍ନରେ ନୂତନ ଭାବେ ମନୋନୀତ ସଦସ୍ୟ ଉଜ୍ଜଳ ନିକମଙ୍କୁ ଶପଥପାଠ କରାଇଛନ୍ତି। ଶ୍ରୀ ନିକମ ମରାଠୀ ଭାଷାରେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ହରିବଂଶ ସୂଚନା ଦେଇଥିଲେ ଯେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଦେଶବ୍ୟାପୀ ସାଇବର ଠକେଇ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ 30 ସ୍ଥଗିତାଦେଶ ନୋଟିସ୍ ହସ୍ତଗତ ହୋଇଛି। ତେବେ ଉପାଧ୍ୟକ୍ଷ ଏସବୁ ନୋଟିସ୍ଗୁଡ଼ିକୁ ବିଭିନ୍ନ ସାମ୍ବିଧାନିକ ନିୟମ ଆଧାରରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଜି ମଧ୍ୟ ଚେନ୍ନାଇରୁ ନିର୍ବାଚିତ ହୋଇଥିବା 6 ଅବସରପ୍ରାପ୍ତ ସଦସ୍ୟଙ୍କୁ ରାଜ୍ୟସଭା ବିଦାୟ ଦେଇଛି। ସେମାନେ ହେଉଛନ୍ତି ଡିଏମ୍କର ଏମ୍ ମହମ୍ମଦ ଅବଦୁଲ୍ଲା, ଏମ୍ ସନ୍ମୁଗମ୍ ଏବଂ ପି ୱିଲସନ୍, ଏଆଇଡିଏମ୍କେର ଏନ୍ ଚନ୍ଦ୍ରଶେଖରନ୍, ଏଡିଏମ୍କେର ଭାଇକୋ ଏବଂ ଡିଏମ୍କେର ଅନମ୍ବୁମଣି ରାମଦୋଷ। ତେବେ ଶ୍ରୀ ୱିଲସନ୍ ପୁନର୍ବାର ନିର୍ବାଚିତ ହୋଇଥିବାରୁ ଆସନ୍ତାକାଲିଠାରୁ ତାଙ୍କର କାର୍ଯ୍ୟକାଳ ପୁଣି ଆରମ୍ଭ ହେବ। ଗୃହର ଉପାଧ୍ୟକ୍ଷ ହରିବଂଶ ତାଙ୍କ ଅଭିଭାଷଣରେ କହିଛନ୍ତି ପ୍ରତ୍ୟେକ ସଦସ୍ୟ ଗୃହର ଆଲୋଚନାରେ ଅର୍ଥପୂର୍ଣ୍ଣ ଅବଦାନ ଦେଇଛନ୍ତି। ସେମାନଙ୍କ ଅଭିଜ୍ଞତା, ଦୃଷ୍ଟିକୋଣ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି। ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜେପି ନଡ୍ଡା ସେମାନଙ୍କ ମୂଲ୍ୟବାନ ଅବଦାନକୁ ପ୍ରଶଂସା କରିଛନ୍ତି। କଂଗ୍ରେସର ପ୍ରମୋଦ ତିୱାରୀ, ଟିଏମ୍ସିର ଡେରେକ୍ ଓବରାୟନ୍, ସିପିଆଇଏମ୍ର ଡକ୍ଟର ଜନ୍ ବ୍ରିଟାସ୍, ଡିଏମ୍କେର ତିରୁଚି ଶିବା, ଜେଡିୟୁର ସଞ୍ଜୟ କୁମାର ଝା ଏବଂ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଏହି ଅବସରରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୁଚାରୁରୂପେ ଚଳାଇବା ପାଇଁ ବିକ୍ଷୋଭରତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିଥିଲା, ଫଳରେ ସେ ରାଜ୍ୟସଭା ଅଧିବେଶନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହେବ। ଉଭୟ ଦେଶ ଆଜି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ସ୍ୱାକ୍ଷର କରିବେ। ଲଣ୍ଡନରୁ 50 ଉତ୍ତର ପଶ୍ଚିମରେ ଅବସ୍ଥିତ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଚେକର୍ସରେ ଏହି ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଏହି ଆଲୋଚନା ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଗତକାଲି ରାତିରେ 2 ଗସ୍ତରେ ବ୍ରିଟେନ୍ରେ ପହଞ୍ଚିଛନ୍ତି। ଆଜି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ବ୍ରିଟେନ୍ର ବାଣିଜ୍ୟ ମନ୍ତ୍ରୀ ଜୋନାଥନ୍ ରେନୋଲ୍ଡସ୍ଙ୍କ ମଧ୍ୟରେ ଏହି ଚୁକ୍ତିରେ ସ୍ୱାକ୍ଷର ହେବ। ପ୍ରାୟ 3 ଅଧିକ ସମୟ ଧରି ଆଲୋଚନା ପରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ବାଣିଜ୍ୟ ଚୁକ୍ତିନାମା ଯୋଗୁଁ ଭାରତର ସାମଗ୍ରୀଗୁଡ଼ିକ ସେଠାକାର ବଜାରରେ ପ୍ରବେଶ କରିବ ଏବଂ 99% ଉତ୍ପାଦ ବର୍ଗ ଉପରେ ଶୁଳ୍କ ଉଚ୍ଛେଦ ଯୋଗୁଁ ଭାରତ ଲାଭବାନ ହେବ। ସୂଚନା ଅନୁଯାୟୀ ଏହି ଚୁକ୍ତିନାମା ଫଳରେ ବ୍ରିଟିଶ କମ୍ପାନୀଗୁଡ଼ିକ ଭାରତରେ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ସେଠାରେ ନୂଆ ବ୍ୟବସାୟ କରିବାର ସୁଯୋଗ ପାଇବେ ଓ ଏହାଦ୍ୱାରା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏ ସମ୍ପର୍କରେ ଏକ ରିପୋର୍ଟ।
इस व्यापार समझौते से सभी क्षेत्रों में भारतीय वस्तुओं के लिए व्यापार बाजार पहुंच सुनिश्चित होने की उम्मीद है। यूनाइटेड किंगडम के फाइनेंशियल टाइम्स अखबार ने अपने कॉलम में कहा है कि लंदन का मानना है कि इस व्यापार समझौते से वर्ष 2040 तक भारत को ब्रिटिश निर्यात में 60% की वृद्धि होगी। सीबीआई बिजनेस ग्रुप के मुख्य कार्यकारी अधिकारी रेन न्यूटन स्मिथ के हवाले से राष्ट्रीय दैनिक ने कहा है कि यह समझौता दीर्घकालिक साझेदारी के लिए एक आधारशिला है जो ब्रिटिश कंपनियों को अंतर्राष्ट्रीय स्तर पर विस्तार करने में सक्षम बनाएगा। इस बीच वार्ता के बाद संयुक्त प्रेस वक्तव्य भी जारी किए जाएंगे। बाद में ब्रिटेन के प्रधानमंत्री श्री मोदी की दोपहर के भोजन पर मेजबानी करेंगे। शाम में अपने दो देशों की यात्रा के दूसरे चरण में मालदीव की अपनी अगली यात्रा पर रवाना होने से पहले श्री मोदी राजा चार्ल्स तृतीय से मुलाकात करेंगे। राजेश बाली, आकाशवाणी समाचार, लंदन।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ମାଳଦ୍ୱୀପ ଗସ୍ତ କରି ମାଳଦ୍ୱୀପ ସ୍ୱାଧୀନତାର 60ତମ ବାର୍ଷିକୀ ପାଳନରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। 2006 ମସିହାରେ ମୁମ୍ବାଇରେ ଘଟିଥିବା ଟ୍ରେନ୍ ବିସ୍ଫୋରଣ ଘଟଣାରେ ବମ୍ବେ ହାଇକୋର୍ଟ 12 ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବା ଘଟଣାରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଆଜି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ବିଚାର କରି ଏହି ଟ୍ରେନ୍ ବିସ୍ଫୋରଣର 12 ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ସଲିସିଟର ଜେନେରାଲ୍ ତୁଷାର ମେହେଟା ମହାରାଷ୍ଟ୍ର ପକ୍ଷରୁ ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ଏନ୍କେ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ଯେ ଏହି ମାମଲାରେ ଜେଲ୍ରୁ ଖଲାସ ହୋଇଥିବା 12 ଜଣ ଅଭିଯୁକ୍ତଙ୍କୁ ପୁଣି ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ଏହି ରାୟ ଉପରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟ କେତେକ ନିର୍ଦ୍ଦେଶାବଳୀ ଅନ୍ୟ ମାମଲାକୁ ପ୍ରଭାବିତ କରିବା ନେଇ ଆଶଙ୍କା ରହିଥିବା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନରେ ସମବାୟ ନୀତି 2025 ଘୋଷଣା କରିବେ। ଭାରତରେ ସମବାୟ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଭାବେ ଏହି ନୀତି ଆସନ୍ତା 20 ବର୍ଷ ପର୍ଯ୍ୟନ୍ତ ସମବାୟ ଆନ୍ଦୋଳନକୁ ମାର୍ଗଦର୍ଶନ କରିବ ବୋଲି ଆଶା କରାଯାଉଛି। ସମବାୟ ମନ୍ତ୍ରଣାଳୟ ଅନୁଯାୟୀ ଜାତୀୟ ସମବାୟ ନୀତି ସହଯୋଗ ମାଧ୍ୟମରେ ସମୃଦ୍ଧି ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ଲକ୍ଷ୍ୟରେ ଏହା ପ୍ରସ୍ତୁତ କରାଯାଇଛି। 5 ବର୍ଷର ବ୍ୟବଧାନ ପରେ ଭାରତ ଆଜିଠାରୁ ଚୀନ୍ ନାଗରିକମାନଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଆରମ୍ଭ କରିଛି। ବେଜିଂରେ ଥିବା ଭାରତୀୟ ଦୂତାବାସ ଏବଂ ସାଂଘାଇ ଓ ଗୁଆଙ୍ଗଝୁରେ ଥିବା କନ୍ସୁଲେଟର ଭିସା ପାଇଁ ଚୀନ୍ ନାଗରିକମାନେ ଅନ୍ଲାଇନ୍ ଆବେଦନ କରିପାରିବେ ବୋଲି କୁହାଯାଇଛି। ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ୍ ନାଗରିକମାନେ ଆବେଦନ କେନ୍ଦ୍ରରେ ପାସ୍ପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଦାଖଲ କରିବା ପରେ ପର୍ଯ୍ୟଟନ ଭିସା ପାଇଁ ଆବେଦନ କରିପାରିବେ। ଭାରତର କ୍ରୀଡ଼ାବିତ୍ମାନେ ବିଦେଶରେ ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ଅର୍ଜନ କରୁଛନ୍ତି। ଆଜି ଭାରତ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାକୁ ଥିବାବେଳେ ଚେସ୍ ଏବଂ ବ୍ୟାଡ୍ମିଣ୍ଟନରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ମାନେ ମୁକାବିଲା କରିବେ। ଏ ସମ୍ପର୍କରେ ଏକ ରିପୋର୍ଟ।
କ୍ରିକେଟରେ ଭାରତ ଆଜି ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡଠାରେ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ଖରାପ ଆଲୋକ ଯୋଗୁଁ ଗତକାଲି ପ୍ରଥମ ଦିନରେ 83 ଓଭର ଖେଳ ସମ୍ଭବ ହୋଇଥିଲା। ଭାରତ 4 ୱିକେଟ୍ ହରାଇ 264 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ ସର୍ବାଧିକ 61 ରନ୍ ସ୍କୋର କରିଥିବାବେଳେ ଯଶସ୍ୱୀ ଜୟସ୍ୱାଲ 58 ରନ୍ ସ୍କୋର କରିଥିଲେ। 5 ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2 ମ୍ୟାଚ୍ ଜିତି ଆଗୁଆ ରହିଥିବାବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତିଛି। ଚେସ୍ରେ ଭାରତର ଦିବ୍ୟା ଦେଶମୁଖ ଜର୍ଜିଆର ବାଟୁମିଠାରେ ଅନୁଷ୍ଠିତ ଫିଡେ ମହିଳା ବିଶ୍ୱକପ୍ 2025ର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ଚୀନ୍ର ଟାନ୍ ଝୋଙ୍ଗିଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଦିବ୍ୟା 2026ରେ ହେବାକୁ ଥିବା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସ୍ଥାନ ପାଇଛନ୍ତି। 19 ବର୍ଷିଆ ଦିବ୍ୟା ଦେଶମୁଖ ଫିଡେ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ଖେଳାଳି ବିବେଚିତ ହୋଇଛନ୍ତି। ସେ ଚୀନ୍ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କ ସହ ମୁକାବିଲା କରିବେ। ଅନ୍ୟପକ୍ଷରେ ଭାରତର କୋନିରୁ ହମ୍ପି ଏବଂ ଚୀନ୍ର ଲି ଟିଙ୍ଗଜିଙ୍କ ମଧ୍ୟରେ ଆଜି ସେମିଫାଇନାଲ ଟାଇବ୍ରେକର ମ୍ୟାଚ୍ ଅନୁଷ୍ଠିତ ହେବ। ଫୁଟବଲରେ ଗତକାଲି କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ ଡୁରାନ୍ କପ୍ 2025 ମ୍ୟାଚ୍ରେ ପୂର୍ବ ବେଙ୍ଗଲ 5-0 ଦକ୍ଷିଣ ୟୁନାଇଟେଡ୍ ଫୁଟବଲ କ୍ଲବ୍କୁ ପରାସ୍ତ କରିଛି। ବ୍ୟାଡ୍ମିଣ୍ଟନରେ ଭାରତର ପିଭି ସିନ୍ଧୁ ଜାପାନର ଟୋମୋକା ମିୟାକାଜିଙ୍କୁ 2-1 ପରାସ୍ତ କରି ଚାଇନା ଓପନ୍ ବ୍ୟାଡ୍ମିଣ୍ଟନ ମହିଳା ଏକକ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ। ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅଚଳାବସ୍ଥା ଜାରି, ଅପରାହ୍ନ 2 ଯାଏ ଉଭୟ ସଦନ ମୁଲତବୀ। ଭାରତ ବ୍ରିଟେନ୍ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସ୍ୱାକ୍ଷରିତ ହେବ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। 2006 ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ। 5 ବର୍ଷର ବ୍ୟବଧାନ ପରେ ଆଜିଠାରୁ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଆରମ୍ଭ କରିଛି ଭାରତ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।